చక్షురుణమితస్మై శ్రీగురవే నమః. శ్రీచైతన్యమనుభీష్టం స్థాపితం జైన భూతళే స్వయం రూపకదామహం దదాతి సూపదాంతికం. వందేహం శ్రీగురు శ్రీయుతపదకమలం శ్రీగురుణ్ విష్ణుమాంస శ్రీరూపం సాగ్రజాతం సగణరఘునాథనృతం తం సజీవం సాద్వైతం సావధూతం పరిజనసహితం కృష్ణా చైతన్యదేవం శ్రీరాధాకృష్ణపాదాన్ సగణలలిత శ్రీ విశాఖానుతాంస హే కృష్ణ కరుణా సింధు దీనబంధు జగత్పతి గోపీసు గోపియకంత రాధాకాంత నమస్తుతే సప్తకాంచన గౌరాంగీ రాధే వృందావనేశ్వరీ విశ్వానుసుతే దేవి ప్రణమామి హరి ప్రియ పంచాకల్పతృభ్యశ్చ కృపా సింధుభ్యో చ పతితానాం పావనేభ్యో వైష్ణవేభ్యో నమః. శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివసాది శ్రీ గోర్భక్త వృంద. హరే కృష్ణ 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 హరే హరే, హరే రామ 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 హరే హరే. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. శ్రీమద్ భగవద్గీత ఏకాదశ అధ్యాయ శ్లోక 54. భక్త్యాతను న్యాసక్య అహమేవం విధోర్జున జ్ఞాతుం ద్రష్టుం చ తత్వేన ప్రవేష్టుం చ పరంతవ. భక్త్యా తును న్యాసక్య అహమేవం విధోర్జున జ్ఞాతుం ద్రష్టుం చ తత్వేన ప్రవేష్టుం చ పరంతప. ତାହେଲେ ଆଉ କିଏ ଆବୃତ କରିବେ ନା ଆମେ ଆରମ୍ଭ କରିବା କଥା? ଆଉ କିଏ ଭକ୍ତ୍ୟା ତୁ ଅନନ୍ୟା ଶକ୍ୟ ଅହମେବଂ ବିଧୋର୍ଜୁନ ଅହମେବଂ ବିଧ జ్ఞాతుం ద్రష్టుం చ తత్వేన ప్రవేష్టుం చ పరంతప. అనువాద పాఠ కరివా? ଅନୁବାଦ ପାଠ କରିବା? ହେ ପ୍ରିୟ ଅର୍ଜୁନ, କେବଳ ଅନନ୍ୟ ଭକ୍ତି ବଳରେ ଭକ୍ତ ମୋର ପ୍ରକୃତ ସ୍ୱରୂପକୁ ଜାଣିବାକୁ ସକ୍ଷମ ହେବ। ମୁଁ ଯେପରି ମୋର ପ୍ରକୃତ ସ୍ୱରୂପରେ ବର୍ତ୍ତମାନ ତୁମ ସମକ୍ଷରେ ଦଣ୍ଡାୟମାନ ହୋଇଛି, ଠିକ୍ ଏହି ସ୍ୱରୂପକୁ ଭକ୍ତ ଜାଣିପାରିବ। ଏହି ପ୍ରକାରେ ମୁଁ ପ୍ରତ୍ୟକ୍ଷ ଭାବରେ ଦୃଷ୍ଟିଗୋଚର ହୋଇପାରିବି। କେବଳ ଏହି ପ୍ରକାରେ ତୁମେ ମୋର ରହସ୍ୟକୁ ଭେଦ କରିପାରିବ। ତେଣୁ ଏଭଳି ଭାବରେ ଏଇ ଯେଉଁ ଏଥିରେ ବଡ଼ ଭାବାର୍ଥ ପ୍ରଭୁପାଦ ମହାରାଜ ଦେଇଛନ୍ତି ଆମେ ସଂକ୍ଷେପରେ କହିବା। ତେଣୁ ଏଇ ଯେଉଁ ଏକାଦଶ ଅଧ୍ୟାୟ ହେଉଛି ଏକାଦଶ ଅଧ୍ୟାୟ ବିଶ୍ୱରୂପ ଦର୍ଶନ ଯୋଗ। ଏଠାରେ ଅର୍ଜୁନ ଭଗବତ ଗୀତା ଦଶମ ଅଧ୍ୟାୟରେ ଯେଉଁ ଭଗବାନ ତାଙ୍କୁ ବିଭୂତି ବିଷୟରେ କହିଥିଲେ, ସେଇ ବିଭୂତି ଦଶମ ଅଧ୍ୟାୟରେ କୁହାଗଲା, ସେ ଅନନ୍ତ ବିଭୂତି ରହିଛି ସଂକ୍ଷେପରେ କିଛି କୁହାଗଲା। ତେଣୁ ଅର୍ଜୁନ ଜାଣିବା ଦେଖିବା ପାଇଁ ଚାହିଁଲେ, ସେ ଯେଉଁ କହିଲେ ଭଗବାନ ମୁଁ ଆମେ ଯେଉଁ ବିଭିନ୍ନ ପ୍ରକାର ବିଭୂତି ବିଷୟରେ ଦଶମ ଅଧ୍ୟାୟରେ କହିଲେ, ଦେବାନାଂ ଚ ବେଦାନାଂ ସମବେଦୋସ୍ମି, ଦେବାନାମ ଅସ୍ମି ବାସବ, ଇନ୍ଦ୍ରିୟାଣାଂ ମନସ୍ସା ଅସ୍ମି, ଭୂତାନାମ ଅସ୍ମି ଚେତନ, ଇତ୍ୟାଦି ଦଶମ ଅଧ୍ୟାୟରେ ଅନେକ ପ୍ରକାର ବିଭୂତି ବିଷୟରେ ଭଗବାନ କହିଲେ। ତେଣୁ ସେଇ ଯେଉଁ ବିଭୂତି ଭଗବାନଙ୍କର ସେ ବିଭୂତି ବୋଲି ଅର୍ଜୁନ ଜାଣିବା ପାଇଁ ଦେଖିବା ପାଇଁ ଚାହିଁଲେ, ସେଥିପାଇଁ ସେ ପ୍ରାର୍ଥନା କଲେ ଯେ ପ୍ରଭୁ ଆପଣ ଯଦି ମୋତେ ଭାବୁଛନ୍ତି ମୁଁ ଦେଖିବା ପାଇଁ ଯୋଗ୍ୟ, ତାହେଲେ ମୋତେ ସେଇ ବିଭୂତିକୁ ଦେଖାନ୍ତୁ। ତେଣୁ ଭଗବାନ ଏଇ ଅଧ୍ୟାୟର ଶୀର୍ଷକ ହେଉଛି ବିଶ୍ୱରୂପ ଦର୍ଶନ ଯୋଗ, ଭଗବାନ ତାଙ୍କ ବିଶ୍ୱରୂପକୁ ଦେଖେଇଲେ। ତେଣୁ ଏଇ ଦୁଇଟି ଶ୍ଳୋକରେ, ଅନ୍ତିମ ଶ୍ଳୋକ ଦୁଇଟିରେ ଭଗବାନ ଶେଷକୁ ଏକଥା କହିଲେ, ଭକ୍ତ୍ୟା ତୁନନ୍ୟା ଶକ୍ୟ ଅହମ୍ ଏବଂ ବିଧୁର୍ଜୁନ, ଏବଂ ବିଧୁର୍ଜୁନ ଏବଂ କହିଲେ ଯେଉଁଭଳି ଭାବରେ ଭଗବାନ ତାଙ୍କୁ ଭଗବାନଙ୍କୁ ଦେଖୁଛନ୍ତି ଅର୍ଜୁନ, ସେହିଭଳି ଭାବରେ ବିଧି ଅହମ୍ ଏବଂ ବିଧି ଅର୍ଜୁନ, ଅହମ୍ ଏବଂ ବିଧ ଏବଂ ବିଧ ମାନେ ଏଇଭଳି ଭାବରେ ଭକ୍ତିଆ କେବଳ ଅନନ୍ୟ ଭକ୍ତିରେ, ଅନନ୍ୟ ଭକ୍ତି କହିଲେ ଆଉ ଅନ୍ୟ କିଛି ତା ଦେହରେ ମିଶିବ ନାହିଁ। ଯେମିତି ଭକ୍ତିର ସହମୃତ ସିନ୍ଧୁରେ ରୂପ ଗୋସ୍ୱାମୀ କହିଛନ୍ତି, ଭକ୍ତି ହେଲା କ'ଣ ନା ଜ୍ଞାନ କର୍ମାଦି ଅନାବୃତମ, ଇଏ ହେଉଛି ଶ୍ରେଷ୍ଠ ଭକ୍ତି। ସର୍ବପାଦ ନିର୍ମୁକ୍ତ ତତ୍ପରତ୍ୱନ ନିର୍ମଳମ ଋଷିକେଣ ଋଷିକେଶ ସେବନମ ଭକ୍ତିରୁ ଉଚ୍ଚତେ, ଆଉ ଗୋଟେ କହିଲେ ଅନ୍ୟାଭିଳାସ୍ତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନମ ଭକ୍ତିରୁ ଉତ୍ତମା। ଅନ୍ୟ କୌଣସି ଅଭିଳାଷ ଯେଉଁମାନଙ୍କର ନଥିବ ଏବଂ ଜ୍ଞାନ କର୍ମରୁ ଅନାବୃତମ, ଜ୍ଞାନ ମିଶ୍ରିତ ନଥିବ ବା କର୍ମ ମିଶ୍ରିତ ନଥିବ, ସିଏ ହେଉଛି ଅନନ୍ୟ ଭକ୍ତି। ଏହି ଭକ୍ତି ମାଧ୍ୟମରେ ଭଗବତ ଭକ୍ତିର ସାମୃତ ସୁନ୍ଦରେ ରୂପ ଗୋସ୍ୱାମୀ କହିଲେ, ଅନ୍ୟ ବିଳାସ ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଅନୁକୂଳ ଭାବରେ କୃଷ୍ଣ ଅନୁଶୀଳନ କଲେ, ଅନୁକୂଳ ଭାବ ରହିଛି ପ୍ରତିକୂଳ ଭାବ ରହିଛି, ଦୁଇଟି ଭାବ ରହିଛି। ଯେମିତି କଂସ ସବୁବେଳେ ଭଗବାନଙ୍କୁ ଚିନ୍ତା କରୁଥିଲା, ଯୁକ୍ତ ଥିଲା, କିନ୍ତୁ ପ୍ରତିକୂଳ ଭାବରେ ସେ ଯୁକ୍ତ ଥିଲା। କିନ୍ତୁ ଭକ୍ତ ଯିଏ ସିଏ ଅନୁକୂଳ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେବ, ଅନୁକୂଳେନ କୃଷ୍ଣଶୀଳନ ଭକ୍ତିର ଉତ୍ତମା, ଏଇଟା ହେଉଛି ଶ୍ରେଷ୍ଠ ଭକ୍ତି। ତେଣୁ ଭଗବାନଙ୍କୁ ଜାଣିବା ପାଇଁ ଯେଉଁ ବିଭିନ୍ନ ପ୍ରକାର ଉପାୟ ସବୁ ରହିଛି, ସାଧାରଣତଃ ଜ୍ଞାନ ମାର୍ଗରେ ମଧ୍ୟ ଭଗବାନଙ୍କୁ କିଛି ଜାଣନ୍ତି, ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ। ଭଗବାନଙ୍କର ବ୍ରହ୍ମ ରୂପକୁ ସେ ଜାଣିପାରିବେ, ବ୍ରହ୍ମ କହିଲେ ରୂପ ନାହିଁ କିଛି, ଜ୍ୟୋତି, ଭଗବାନଙ୍କର ଯେଉଁ ବ୍ରହ୍ମ ଜ୍ୟୋତି ରହିଛି, ଯେମିତି ସୂର୍ଯ୍ୟଦେବ, ସୂର୍ଯ୍ୟଦେବତା ସେଠି ଜଣେ ଶରୀର ରହିଛି ତାଙ୍କର, ବିଭୂଷଣ ମାନେ ଶରୀର ରହିଛି, କିନ୍ତୁ ଆମେ କେବଳ ଦେଖୁଛେ ଜ୍ୟୋତି ଦେଖୁଛେ, ତାଙ୍କର ରୂପକୁ ଦେଖିପାରୁନାହିଁ। ସେହିଭଳି ଭାବରେ ଭଗବାନଙ୍କର ରୂପ ରହିଛି, କିନ୍ତୁ ଆମେ ଯେଉଁମାନେ ଜ୍ଞାନୀମାନେ ଅଛନ୍ତି, ଜ୍ଞାନ ମାର୍ଗରେ ଭଗବାନଙ୍କୁ ଜ୍ଞାନ ଅନୁଶୀଳନ କରୁଛନ୍ତି, ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ସେ ଭଗବାନଙ୍କର ସଚ୍ଚିଦାନନ୍ଦ ଶରୀରକୁ ଦେଖିପାରନ୍ତି ନାହିଁ, କେବଳ ଏଇ ଜ୍ୟୋତିକୁ ଦେଖନ୍ତି, ଆଲୋକ ଦେଖନ୍ତି। ଯେମିତି ସୂର୍ଯ୍ୟକୁ ଆମେ ଦେଖୁଛେ ଆଲୋକ, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଦେବତାମାନେ ଦେବଲୋକରେ ସୂର୍ଯ୍ୟଦେବଙ୍କୁ ତାଙ୍କର ଶରୀରକୁ ଦେଖନ୍ତି, ତାଙ୍କ ବିଗ୍ରହକୁ ଦେଖନ୍ତି। ଆମେ କେବଳ ଆଲୋକ ଦେଖୁଛେ, କିନ୍ତୁ ସେମାନେ ଦେଖିପାରନ୍ତି ସବୁ ତାଙ୍କର ବିଗ୍ରହ, ତାଙ୍କର ରୂପ କେମିତି ରହିଛି ଦେଖିପାରନ୍ତି ସେମାନେ। ତେଣୁ ଜ୍ଞାନ ମାଧ୍ୟମରେ ଭଗବାନଙ୍କର କେବଳ ଯେଉଁ ବ୍ରହ୍ମ ରୂପ, ବ୍ରହ୍ମ ଯେଉଁ ଜ୍ୟୋତି ରହିଛି, ଏଇ ଜ୍ୟୋତିକୁ ସେମାନେ ଦେଖିବେ, ଆଉ କିଛି ଦେଖିପାରିବେ ନାହିଁ। ଜ୍ଞାନ ଅଷ୍ଟାଙ୍ଗ ଯୋଗ ରହିଛି, ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଯେଉଁ ପାତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ରହିଛି, ଯମ, ନିୟମ, ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ପ୍ରତ୍ୟାହାର ଇତ୍ୟାଦି ବିଭିନ୍ନ ପ୍ରକାର ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି ପାତଞ୍ଜଳିଙ୍କର, ସେଇ ମାଧ୍ୟମରେ ସେମାନେ ଭଗବାନଙ୍କର ପରମାତ୍ମା ରୂପକୁ ଦେଖିପାରିବେ। ପରମାତ୍ମା ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଏବଂ ଅଣୁ ପରମାଣୁରେ ମଧ୍ୟ ଭଗବାନ ପରମାତ୍ମା ରୂପରେ ରହିଛନ୍ତି। ଏହି ପରମାତ୍ମା ରୂପକୁ ସେମାନେ ଦେଖିପାରିବେ ଯେ ଏଇ ଯୋଗ ମାଧ୍ୟମରେ, ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ। କିନ୍ତୁ ଭକ୍ତି ମାଧ୍ୟମରେ, ଭକ୍ତି ମାଧ୍ୟମରେ ସେମାନେ ଯେମିତି ଅର୍ଜୁନ ବର୍ତ୍ତମାନ ଦେଖୁଛନ୍ତି ଭଗବାନଙ୍କୁ ବିଶ୍ୱରୂପ ଦର୍ଶନ, ସେହିଭଳି ଭାବରେ ଭକ୍ତି ମାଧ୍ୟମରେ ଭଗବାନଙ୍କୁ ଦେଖିପାରିବେ। ଆମେ ଯେମିତି ଆପଣଙ୍କୁ ଦେଖୁଛୁ, ଆପଣ ମୋତେ ଦେଖୁଛନ୍ତି, ସେହିଭଳି ଭାବରେ ଭକ୍ତି ମାଧ୍ୟମରେ ଭକ୍ତିର ବିଭିନ୍ନ ସ୍ତର ରହିଛି। ସେହି ସ୍ତରକୁ ଗଲେ, ଭାବ ସ୍ତରକୁ ଗଲେ, ଆଚାର୍ଯ୍ୟମାନେ କୁହନ୍ତି ଭାବ ସ୍ତରକୁ ଗଲେ ସେମାନେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ ହେବେ, କଥାବାର୍ତ୍ତା ହେବେ। ଯେଉଁଭଳି ଭାବରେ ଆମର ରହିଛନ୍ତି ବଡ଼ ବିପ୍ର, ସାନ ବିପ୍ର, ବଡ଼ ବିପ୍ର ସାନ ବିପ୍ରମୁଖ କଥା, ଏଇ ହେଉଛନ୍ତି ସାକ୍ଷୀ ଗୋପାଳ। ସାକ୍ଷୀ ଗୋପାଳ କଥା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ମହାପ୍ରଭୁ ଆସିଲେ ସନ୍ୟାସ ଗ୍ରହଣ କରିକି, ସେହି ସମୟରେ ସାକ୍ଷୀ ଗୋପାଳ କଟକରେ ଥିଲେ, କଟକରେ ଥିଲେ ନିତ୍ୟାନନ୍ଦ ପ୍ରଭୁ ଆଉ ଚନ୍ଦ୍ରଶେଖର ଆଉ ମୁକୁନ୍ଦ, ଏମାନେ ସବୁ ମହାପ୍ରଭୁଙ୍କ ସହିତ ଥିଲେ। ବହୁତ ଭକ୍ତ ତାଙ୍କ ସହିତ ଯୋଗ ଦେଉଥିଲେ ବାଟରେ ବାଟରେ, ଏବଂ ସେଇଠି କଟକରେ ଯେତେବେଳେ ସେ ସାକ୍ଷୀ ଗୋପାଳ ମନ୍ଦିର ଦର୍ଶନ କରୁଥିଲେ, ସେହି ସମୟରେ ନିତ୍ୟାନନ୍ଦ ପ୍ରଭୁ ଏଇ ରେଳାଟିକୁ କହୁଥିଲେ, ସାକ୍ଷୀ ଗୋପାଳ ପାଖରେ ବଡ଼ ବିପ୍ର ଯେଉଁ ରହିଛନ୍ତି, ସାନ ବିପ୍ର ତାଙ୍କୁ ବହୁତ ସେବା କରୁଥିଲେ। ବର୍ତ୍ତମାନ କାର୍ତ୍ତିକ ମାସ, ସବୁ ଗୋବର୍ଦ୍ଧନ ପରିକ୍ରମା କେତେ ଜଣ କରୁଛନ୍ତି, ଏଇ ପରିକ୍ରମା ମଧ୍ୟ ଚାଲିଛି। କିନ୍ତୁ ସେ ପରିକ୍ରମା କରୁଥିଲେ, ସାନ ବିପ୍ର ତାଙ୍କୁ ବହୁତ ସାହାଯ୍ୟ କରୁଥିଲେ, ଆଉ ଏଭଳି ସାହାଯ୍ୟ ଦେଖିକିରି ବଡ଼ ବିପ୍ର କହିଲେ ମୋର କନ୍ୟାକୁ ମୁଁ ତୁମକୁ ବିବାହ ଦେବି। କିନ୍ତୁ ସାନ ବିପ୍ର କହିଲେ ଯେ ତୁମର ହେଉଛ ବହୁତ ଉନ୍ନତ ଉନ୍ନତ ସ୍ତରର ବ୍ରାହ୍ମଣ, ଉଚ୍ଚ ବ୍ରାହ୍ମଣ, ଆମେ ହେଉଛୁ ନୀଚ ବ୍ରାହ୍ମଣ, ଆଉ ମୁଁ ତୁମକୁ ସାହାଯ୍ୟ କରୁଛି, ତା ବଦଳରେ ମୋର କିଛି ଦରକାର ନାହିଁ। କିନ୍ତୁ ବଡ଼ ବିପ୍ର କହିଲେ ନା ନା, ମୋର କନ୍ୟାକୁ ମୁଁ ତୁମକୁ ବିବାହ ଦେବି, ମୋର ମୁଁ ତୁମ ଉପରେ ବହୁତ ପ୍ରୀତ ହୋଇଛି, ମୋର କନ୍ୟାଦାନ ମୁଁ ତୁମକୁ କରିବି। କିନ୍ତୁ ସେ କହିଲେ, ଏଠି ରହିଲେ ଗୋପାଳ ସାକ୍ଷୀ ରହିଲେ, ବୃନ୍ଦାବନରେ ଏ କଥାଟି ଚାଲିଥିଲା, ଗୋପାଳ ସାକ୍ଷୀ ରହିଲେ। କିନ୍ତୁ ଯେତେବେଳେ ସେ ଫେରିଲେ ବିଦ୍ୟାନଗର, ଦାକ୍ଷିଣାତ୍ୟରେ ବିଦ୍ୟାନଗର ରହିଛି, ସେଠି ଯେତେବେଳେ ଗଲେ ତାଙ୍କର ଅନ୍ୟ ପରିବାର ସଦସ୍ୟମାନେ ସେଥିରେ ରାଜି ହେଲେ ନାହିଁ। ତେଣୁ ଇଏ କ'ଣ କଲେ, ସାକ୍ଷୀ ଏଇ ଯେଉଁ ସାନ ବିପ୍ର ଜଣକ ପୁଣି ଗଲେ ଭଗବାନ ପାଖକୁ ବୃନ୍ଦାବନ, ଗଲେ ବିଦ୍ୟାନଗରରୁ ପୁଣି ଗଲେ ବୃନ୍ଦାବନକୁ, ଯାଇକିରି ତାଙ୍କୁ କହିଲେ ଚାଲନ୍ତୁ ଆପଣ ସାକ୍ଷୀ ଦେବେ। ସାକ୍ଷୀ ଦେବେ ଯେତେବେଳେ କହିଲେ, ସିଏ କହିଲେ, ଭଗବାନ କହିଲେ, କହିଲେ କ'ଣ ମୂର୍ତ୍ତି ବା ବିଗ୍ରହ ଏ କ'ଣ ଚାଲିପାରନ୍ତି, ତାଙ୍କୁ କହିଲେ। ତେଣୁ ସିଏ କହିଲେ, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ସାନ ବିପ୍ର କହିଲେ ଯଦି ବିଗ୍ରହ ଚାଲି ନ ପାରନ୍ତି କେମିତି କଥା କହୁଛନ୍ତି, ବିଗ୍ରହ ପ୍ରତିମା ନୁହେଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ, ତୁମେ ଖାଲି ପ୍ରତିମା ନୁହନ୍ତି ବା ବିଗ୍ରହ ନୁହଁ, ତୁମେ ହେଉଛ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ତେଣୁ ଏଇସବୁ ଭାବର କଥା, ଆମର ଯେଉଁ ଭକ୍ତିରେ ବିଭିନ୍ନ ସ୍ତର ରହିଛି, ଭକ୍ତିର ସାମୃତ ସୁନ୍ଦର ବର୍ଣ୍ଣନା କରାଯାଇଛି, ଆଦୌ ଶ୍ରଦ୍ଧା, ତତ ସାଧୁ ସଙ୍ଗ, ତତ ଭଜନ କ୍ରିୟା, ତତ ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ଭାବ, ଭକ୍ତିର ବିଭିନ୍ନ ସ୍ତର ରହିଛି। ପ୍ରଥମେ ଆମେ ଯେଉଁ ସାଧୁ ସଙ୍ଗ କରୁଛେ, ଏ ସାଧୁ ସଙ୍ଗରେ ଆମର କିଛି ଭଜନ କ୍ରିୟା କରୁଛେ, ଆମେ ଏଇ ଯେଉଁ ଭଗବାନ କଥା କହୁଛେ, ଏ ଭଜନ କ୍ରିୟା ଚାଲିଛି। ଭଜନ କ୍ରିୟା ହେଲେ ଆମର ହୃଦୟ ଭିତରେ ଯେଉଁ ଅନର୍ଥ ରହିଛି ସେସବୁ ଅନର୍ଥ ଦୂର ହେବ, ଏବଂ ଅନର୍ଥ ଯେତେବେଳେ ଦୂର ହେବ ସେତେବେଳେ ଆମେ ଆସ୍ତେ ଆସ୍ତେ ଭକ୍ତିରେ ବିଭିନ୍ନ ଉନ୍ନତି କରିବା। ସେ ପ୍ରଥମ ସ୍ତର ହେଉଛି ନିଷ୍ଠା, ଭକ୍ତିର ପ୍ରଥମ ସ୍ତର ହେଉଛି ନିଷ୍ଠା। ତାପର ସ୍ତର ଆସିବ ରୁଚି, ବହୁତ ଭଗବାନ କଥା ଶୁଣିବା ପାଇଁ ବହୁତ ଆଗ୍ରହ ଲାଗିବ। ଯେମିତି ଉଦାହରଣ ସ୍ୱରୂପ ଯେ ରହିଛନ୍ତି ଯେଉଁ ଆଖୁରସ, ଆଖୁରସଟା ମିଠା, କିନ୍ତୁ ଯେଉଁମାନଙ୍କର ଜଣ୍ଡିସ ରୋଗ ରହିଛି ସେମାନେ ଆଖୁରସଟା ତାଙ୍କୁ ମିଠା ଲାଗିବନି, ତାଙ୍କୁ ପିତା ଲାଗିବ। କିନ୍ତୁ ଆୟୁର୍ବେଦିକ ଔଷଧ ଅନୁସାରେ ସେମାନେ ଯଦି ସେଇଟାକୁ ପାଳନ କରି ଚାଲିବେ, ତାଙ୍କର ଯେତେବେଳେ ଜଣ୍ଡିସ ରୋଗ ଭଲ ହୋଇଯିବ ସେତେବେଳେ ସେଇଟା ମିଷ୍ଟତାଟାକୁ ସେମାନେ ଅନୁଭବ କରିପାରିବେ। ତେଣୁ ଇଏ ହେଉଛି ରୁଚି ସ୍ତର। ତା ଉପରେ ଆସକ୍ତି ସ୍ତର, ଆସକ୍ତି କହିଲେ ଭୌତିକ ଜଗତ ପ୍ରତି ଆମର ଯେଭଳି ଭାବରେ ବିଭିନ୍ନ ପ୍ରକାର ଆସକ୍ତି ରହିଛି, ଯେମିତି ଉଦାହରଣ ସ୍ୱରୂପ ଜଣେ ନିଶାସକ୍ତ ରହିଛି, ଏତେ ଆସକ୍ତି ରହିଛି ତାକୁ ଛାଡ଼ିପାରୁନାହିଁ, ସେହିଭଳି ଭାବରେ ଭଗବାନ ପ୍ରତି ଆସକ୍ତି ଆସିବ ଆମର, ଆମେ ଛାଡ଼ିପାରିବା ନାହିଁ। ଇଏ ହେଉଛି ଆସକ୍ତି ସ୍ତର। ଆଉ ଉପର ସ୍ତର ହେଉଛି ଭାବସ୍ତର, ଯେଉଁ ଭାବସ୍ତରରେ ଆମେ ଏମିତି ଯେମିତି ବର୍ତ୍ତମାନ କଥା ହେଉଛେ ସେହିଭଳି ଭାବରେ ଭଗବାନ ଏବଂ ଭକ୍ତଙ୍କର ଭାବର ଆଦାନ ପ୍ରଦାନ ହୁଏ। ଏ ସ୍ତର ହେଉଛି ଭାବସ୍ତର, ଆ ଉପରେ ହେଉଛି ପ୍ରେମ, ଆ ଉପରେ ପ୍ରେମ ଆସିବ। ତେଣୁ ଏଇ ଭାବସ୍ତର ଆଜି ଭଗବାନ ଏଠି କହୁଛନ୍ତି, ତମେ ମୋ ସହିତ ଯେଉଁଭଳି ଭାବରେ ଦର୍ଶନ କରୁଛ ମୋତେ, ଇଏ ହେଉଛି ଭକ୍ତି ମାଧ୍ୟମରେ। ଭକ୍ତିର ସେହି ସ୍ତରକୁ ଗଲେ, ଭାବସ୍ତରକୁ ଗଲେ ଜଣେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିପାରିବେ। ଭକ୍ତିଆ ତୁନନ୍ୟା ସଖ୍ୟ, ଇଏ ହେଉଛି ଅନନ୍ୟ ଭକ୍ତି। ଅନନ୍ୟ ଭକ୍ତି କହିଲେ ଆଦର ଜ୍ଞାନ କର୍ମ ଏସବୁ ମିଶ୍ରିତ ହେଉନାହିଁ, ଶୁଦ୍ଧ ଭକ୍ତି। ଶୁଦ୍ଧ ଭକ୍ତି ମଧ୍ୟ ତା'ର ବିଭିନ୍ନ ସ୍ତର ରହିଛି। ଏ ଯେଉଁମାନେ ଭାବସ୍ତରକୁ ଆସିଗଲେଣି ସେମାନେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବେ। ଯେମିତି ଅର୍ଜୁନ ଏବଂ ଭଗବାନ ଭାବର ଆଦାନ ପ୍ରଦାନ କରୁଛନ୍ତି ସେହିଭଳି ଭାବରେ। ଏବଂ ଅହମ୍ ଏବଂ ବିଦର୍ଜୁନ ଏବଂ ବିଧ, ଯେଉଁଭଳି ଭାବରେ ଭଗବାନ ତାଙ୍କୁ ପ୍ରଥମେ ଦେଖେଇଲେ, ବିଶ୍ୱରୂପ ଦେଖେଇଲେ, ବିଶ୍ୱରୂପ ଦେଖିଲା ପରେ ହଜାର ହଜାର ବାହୁ ରହିଛି, ହଜାର ହଜାର ନେତ୍ର, ହଜାର ହଜାର ମୁଖ ଏସବୁ ରହିଛି। ଦିବି ସୂର୍ଯ୍ୟ ସହସ୍ର ସହ, ହଜାର ହଜାର ସୂର୍ଯ୍ୟ ଏକତ୍ର ହେଲେ ଯେଉଁଭଳି ଭାବରେ ଜ୍ୟୋତି, ସେହିଭଳି ଭାବରେ ଜ୍ୟୋତି ଦେଖେଇଲେ। ହଁ, ଦେଖିଲା ପରେ ଅର୍ଜୁନ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ସ୍ତୁତି କରୁଛନ୍ତି, ଅଠେଇଶଟି ସ୍ତୁତି କରିଛନ୍ତି। ପ୍ରଥମେ ସତରଟି ସ୍ତୁତି କଲେ, ତାପରେ ଏଗାରଟି ସ୍ତୁତି କଲେ, ଟୋଟାଲ ଅଠେଇଶଟି ସ୍ତୁତି କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରୁଛନ୍ତି ଅର୍ଜୁନ ଭଗବାନ ପାଖରେ। ଏସବୁ କଲା ପରେ ତାପରେ କହିଲେ, ପ୍ରଭୁ ଆପଣ କିଏ, ମୁଁ ଭୟ କରିଯାଉଛି। ଆପଣ ଭଗବାନ କହିଲେ, ମୁଁ ହେଉଛି କାଳ, କାଳ ରୂପରେ କାଳର ରୂପ ଦେଖେଇଲେ ଭଗବାନ। ତେଣୁ ତାପରେ ଅର୍ଜୁନ ଯେତେବେଳେ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଭୟ କରିଯାଉଛି, ଆପଣଙ୍କର ସେଇ ଚତୁର୍ଭୁଜ ରୂପକୁ ଦେଖାନ୍ତୁ। ତେଣୁ ଭଗବାନ ତାଙ୍କର ଚତୁର୍ଭୁଜ ରୂପକୁ ଦେଖେଇଲେ, ଚତୁର୍ଭୁଜ ରୂପ ଦେଖେଇଲା ପରେ ତାପରେ ପୁଣି ଦ୍ୱିଭୁଜ ରୂପକୁ ଆସିଗଲେ। ଯେଉଁଭଳି ଭାବରେ ଭଗବାନ ପାର୍ଥ ସାରଥୀ ରୂପରେ ମହାଭାରତ ଯୁଦ୍ଧରେ ଭଗବାନଙ୍କର ସାରଥୀ ରହିଛନ୍ତି, ସେହି ରୂପକୁ ଦେଖେଇଲେ, ସେହି ରୂପକୁ ସୌମ୍ୟ ରୂପ। ଅର୍ଜୁନ କହିଲେ, ଏ ରୂପ ଦେଖି ମୁଁ ବହୁତ ଆନନ୍ଦିତ ହେଉଛି। ତେଣୁ ଭକ୍ତ ଭଗବାନ ଏଠି କହୁଛନ୍ତି, ଏଇ ଯେଉଁ ରୂପ ଏବଂ ବିଧୋ ଅର୍ଜୁନ, ଅହମ୍ ଏବଂ ବିଧୋ ଅର୍ଜୁନ, ସମସ୍ତେ ଏ ରୂପକୁ ଜାଣିପାରିବେ ନାହିଁ, ଏଇଟାକୁ ଏବଂ ବିଧ ରୂପକୁ ଭଗବାନ ସମସ୍ତେ ଦେଖିପାରିବେ ନାହିଁ। ବା ଭକ୍ତ୍ୟା ତୁନନ୍ୟା ସଖ୍ୟ ଅହମ୍ ଏବଂ ବିଧୋ ଅର୍ଜୁନ ଜ୍ଞାନ୍ତୁଂ, ଜାଣିପାରିବେ ନାହିଁ। ଏବଂ ବିଧ ଭଗବାନ ଯେଉଁ ଦ୍ୱିଭୁଜ ରୂପ ରହିଛି ଏଇଟାକୁ ସମସ୍ତେ ଜାଣିପାରିବେ ନାହିଁ, ଯେଉଁମାନେ ଶୁଦ୍ଧ ଭକ୍ତି ଆଚରଣ କରିବେ ଏବଂ ସେହି ସ୍ତରକୁ ଯିବେ, ସେହି ସ୍ତରରେ ସେମାନେ ଭଗବାନଙ୍କୁ ଜାଣିପାରିବେ। ଜ୍ଞାନ୍ତୁଂ, ସେହି ସମୟ ସେହି ସ୍ତରରେ ଜାଣିପାରିବେ, ଜାଣିପାରିବେ ଖାଲି ନାହିଁ, ଦଷ୍ଟୁଂ ଦେଖି ମଧ୍ୟ ପାରିବେ। ଆମେ ମନେକର ଗୋଟେ କଥା ହେଉଛି, ଆମେ ଜାଣୁଛେ ଜ୍ଞାନ୍ତୁଂ, ଆମେ ଜାଣୁଛେ ଗୋଟେ କଥା ଜାଣୁଛେ, ମନେକର ଆମେ ଗୋଟେ କହିବା ଆମର ଗୁରୁଦେବଙ୍କୁ ଆମେ ଜାଣିଛେ, ତାଙ୍କ ବିଷୟରେ ଆମେ ଶୁଣିଛେ, ଏସବୁ କରିଛେ, କିନ୍ତୁ ତାଙ୍କ ରୂପ ଦେଖିନାହିଁ, ତାଙ୍କ ବିଷୟରେ ଶୁଣିଛେ। ଯେମିତି ଉଦାହରଣ ସ୍ୱରୂପ ଆମେ ଦେଖିବା ଇଏ ଆମର ଯେଉଁ ରୁକ୍ମିଣୀ, ରୁକ୍ମିଣୀ ବର୍ତ୍ତମାନର ଯୁଗରେ ଆମେ ଜ୍ଞାନ୍ତୁଙ୍କ ଦଷ୍ଟୁଙ୍କୁ ଏତେ ତଫାତ୍ ଜାଣିପାରିବା ନାହିଁ, କିନ୍ତୁ ସେତେବେଳେ ଯେଉଁମାନେ ସେତେବେଳେ ନଥିଲା ତ ଟେଲିଭିଜନ ଇତ୍ୟାଦି ଏସବୁ ନଥିଲା, ଏ ଯେଉଁ ରୁକ୍ମିଣୀ ରୁକ୍ମିଣୀ ଦେବୀ ଭଗବାନ କୃଷ୍ଣଙ୍କର ସବୁ ରୂପ ଗୁଣ ସବୁ ଶୁଣିକିରି ତାଙ୍କୁ ଭଲ ପାଇଥିଲେ, ଜ୍ଞାନ୍ତୁଙ୍କୁ ତାଙ୍କୁ ଜାଣିଥିଲେ। କିନ୍ତୁ ଦର୍ଶନ କରିନଥିଲେ। ଯେତେବେଳେ ଭଗବାନ ଗଲେ ତାଙ୍କୁ ଦର୍ଶନ କଲେ, ତାଙ୍କ ରୂପ ସବୁ ବର୍ଣ୍ଣନା କରାଯାଇଛି, ରୂପ ବର୍ଣ୍ଣନା କରାଗଲେ ମଧ୍ୟ ଦର୍ଶନ କରିନଥିଲେ, ସିଧାସଳଖ ଭାବରେ ଭଗବାନ ଦର୍ଶନ କରିନଥିଲେ। କିନ୍ତୁ ଯେତେବେଳେ ଭଗବାନ ଗଲେ ସେତେବେଳେ ସେ ଦର୍ଶନ କଲେ। ସେହିଭଳି ଭାବରେ ଆମେ ଭଗବାନଙ୍କୁ ହୁଏତ ଜାଣିଥାଇପାରେ ଜ୍ଞାନ୍ତୁ, କିନ୍ତୁ ଆମେ ଦର୍ଶନ ନ କରିଥାଇପାରେ। କିନ୍ତୁ ଏଇ ଅନନ୍ୟ ଭକ୍ତିରେ ସେହି ସ୍ତରକୁ ଗଲେ ଆମେ ଭଗବାନଙ୍କୁ କେବଳ ଜାଣିବା ତାହା ନୁହେଁ, ତାଙ୍କୁ ମଧ୍ୟ ଦର୍ଶନ କରିବା, ଦଷ୍ଟୁ ଏବଂ ତତ୍ତ୍ୱେନ, ତତ୍ତ୍ୱରେ ଦର୍ଶନ କରିବା ବା ତତ୍ତ୍ୱରେ ତାଙ୍କୁ ଜାଣିବା ଠିକ୍ ଭାବରେ ଭଗବାନ କିଭଳି ଭାବରେ ରହିଛି ତତ୍ତ୍ୱ। ଏ ତତ୍ତ୍ୱ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱଟା, କଶ୍ଚିତ୍ ମାଙ୍କ ବେଟି ତତ୍ତ୍ୱ ତ ଭଗବାନ କହିଲେ ସପ୍ତମ ଅଧ୍ୟାୟରେ। ଭଗବାନଙ୍କୁ କେହି ଜାଣିପାରିବେ ନାହିଁ ତତ୍ତ୍ୱରେ, ଠିକ୍ ସମସ୍ତେ ଜାଣିପାରିବେ ନାହିଁ। ହରେ କୃଷ୍ଣ ଜ୍ଞାତୁଙ୍କ ତତ୍ତ୍ୱେନ, ତତ୍ତ୍ୱରେ ଜାଣିବେ, ଠିକ୍ ଭାବରେ ଜାଣିବେ ତତ୍ତ୍ୱ। ଜ୍ଞାତୁଙ୍କ ଦଷ୍ଟୁଙ୍କ ତତ୍ତ୍ୱେନ ପ୍ରବେଷ୍ଟୁଙ୍କ ପରନ୍ତବ, ପ୍ରବେଶ କରିବେ ଭଗବାନ ଧାମକୁ, ଭଗବତ ଧାମକୁ ପ୍ରବେଶ କରିବେ। ପ୍ରବେଷ୍ଟୁଙ୍କ ପରନ୍ତବ, ପରନ୍ତପ କହିଲେ ବହୁତ ତପସ୍ୱୀ, ଜଣେ ଭକ୍ତମାନେ ଗୋଟେ ଯଦି ତପସ୍ୱୀ ସିଏ ପରଂତପ, ଏତେ ସହଜରେ ଜଣେ ଭଗବାନ ଜାଣିହେବ ନାହିଁ। ଏଇ ଗୋଟେ ତପସ୍ୟା, ଆମେ ଯେଉଁ ବିଭିନ୍ନ ପ୍ରକାର ଭକ୍ତିର ଯେଉଁ ଅଙ୍ଗ ସବୁ ରହିଛି, ଶ୍ରବଣ କୀର୍ତ୍ତନ ଇତ୍ୟାଦି, ଇଏ ଗୋଟେ ତପସ୍ୟା। ଏଇ ତପସ୍ୟା କରିକିରି ଜଣେ ଭଗବାନଙ୍କୁ ଜାଣିପାରିବେ। ଜ୍ଞାତୁଙ୍କୁ ଦଷ୍ଟୁଙ୍କ ତତ୍ତ୍ୱହୀନ ପ୍ରବେଷ୍ଟୁଙ୍କ ପରଂତପ। ତେଣୁ ଏଇଭଳି ଭାବରେ ଏକାଦଶ ସ୍କନ୍ଧ ଚଉବନ ଅଧ୍ୟାୟ, ଏକାଦଶ ଅଧ୍ୟାୟ ଚଉବନ ଶ୍ଳୋକରେ ଭଗବାନ ଏଇ ଅନ୍ତିମରେ ଏକଥା କହିଲେ। ଆଉ ଗୋଟିଏ ଶ୍ଳୋକ ରହିଛି, ଅନ୍ତିମ ଶ୍ଳୋକ ରହିଛି ପଞ୍ଚାବନ ଶ୍ଳୋକରେ, ସେଇଟା କୁହାଯାଉଛି ମତ୍କର୍ମ କୃତ୍ ମତ୍ ପରମ ମଦଭକ୍ତ ସଙ୍ଗବର୍ଜିତ ନିର୍ଭୟର ସର୍ବଭୂତେଷୁ ଯହ ସ ମାମେତି ପାଣ୍ଡବ। ମତ୍କର୍ମ କୃତ୍, ଭଗବାନଙ୍କ ନିମିତ୍ତ କର୍ମ କରିବାକୁ ପଡ଼ିବ, ମତ୍କର୍ମ ଏବଂ ମତ୍ ପରମ। ମତ୍ ପରମ କହିଲେ ସମ୍ବନ୍ଧ, ମୋ ସମ୍ବନ୍ଧୀୟ ଭଗବାନଙ୍କ ସମ୍ବନ୍ଧୀୟ ସବୁ କାର୍ଯ୍ୟ ମତ୍ ପରମ ଏବଂ ମୋର ଭକ୍ତ ହୁଅ ଏବଂ ସଙ୍ଗବର୍ଜିତ। ସଙ୍ଗବର୍ଜିତ କହିଲେ ଅସତ୍ସଙ୍ଗ ତ୍ୟାଗ କରିକିରି ସଙ୍ଗବର୍ଜିତ। ନିର୍ଭୟର ସର୍ବଭୂତେଷୁ, ଏ ଯେଉଁ ଅନ୍ୟମାନ ସବୁ ଜୀବମାନଙ୍କ ପ୍ରତି ଶତ୍ରୁତା ଭାବକୁ ତ୍ୟାଗ କରିକିରି ନିର୍ଭୟର ସର୍ବଭୂତେଷୁ, ଯହ ଯିଏ ଏହି ସ୍ତରକୁ ଆସିବ ସ ମାମେତି ପାଣ୍ଡବ, ସେ ନିଶ୍ଚିନ୍ତ ଭାବରେ ମାମେତି ମୋ ପାଖକୁ ଆସିବ। ପାଣ୍ଡବ ଅର୍ଜୁନକୁ ସମ୍ବୋଧନ କରି କହୁଛନ୍ତି। ତେଣୁ ଇଏ ହେଉଛି ଅନ୍ତିମ ଶ୍ଳୋକ, ଏକାଦଶ ଅଧ୍ୟାୟ ପଞ୍ଚାବନ ଶ୍ଳୋକରେ ମତ୍କର୍ମ କୃତ୍। ମତ୍କର୍ମ କହିଲେ ଶୁଦ୍ଧ ଭକ୍ତିଭାବପୂର୍ଣ୍ଣ ହୋଇ ମୋର ସେବାରେ ନିଯୁକ୍ତ ହୋଇଥାଏ। ମତ୍କର୍ମ ଭଗବାନଙ୍କ କର୍ମ ସବୁ ରହିଛି, ଭଗବାନଙ୍କର ଶ୍ରବଣ କୀର୍ତ୍ତନଠୁ ଆରମ୍ଭ କରି ଯେତେ ସବୁ ରହିଲା ଏସବୁ ଭଗବାନଙ୍କ କର୍ମ ମତ୍କର୍ମ। ଏବଂ ମତ୍କର୍ମ କୃତ୍ ମତ୍ ପରମ, ଭଗବାନ ହେଉଛନ୍ତି ତାଙ୍କର ସବୁକିଛି ମତ୍ ପରମ। ଅତୀତ କର୍ମଫଳ ଓ ମାନସିକ କଳ୍ପନା ଜନିତ ଦୋଷ ଦୁଷ୍ଟ ପ୍ରତିକ୍ରିୟାରୁ ମୁକ୍ତ ହୋଇଥାଏ, କର୍ମଫଳରୁ ସେମାନେ ମୁକ୍ତ ହୋଇଯିବେ, କର୍ମ ଭଗବାନ ଉଦ୍ଦେଶ୍ୟରେ କର୍ମ କଲା ମାନେ ଆଉ କର୍ମ ବନ୍ଧନ ନାହିଁ। ଭଗବାନ ଉଦ୍ଦେଶ୍ୟରେ କର୍ମ କଲେ ମାନେ କର୍ମ ବନ୍ଧନରୁ ସେମାନେ ମୁକ୍ତ ହେବେ, କର୍ମଫଳରୁ ମୁକ୍ତ ହେବେ। ଏବଂ ଭଗବାନଙ୍କର ଭକ୍ତି ନ କଲା ମାନେ ବିଭିନ୍ନ ପ୍ରକାର ମାନସିକ କଳ୍ପନା ଜଳ୍ପନା ଏମିତି ହେଇପାରନ୍ତି, ସେଇ ସେମିତି ହେଇପାରନ୍ତି ଭଗବାନ, ଏଇଭଳି ଭାବରେ ଭଗବାନଙ୍କ ବିଷୟରେ ବହୁତ କଥା ଶୁଣାଯାଉଛି। କିନ୍ତୁ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବା।